चिन्तितं रेणुं नन्दं चरन्तं मया तपसा वितप्तम् कथान्तम् उग्रपुरुषं निरतं श्मशाने वेणुनामुतिमभेदं स्तव हातलज्जा
ଯେଉଁମାନେ ତୁ ବାସ୍ତବିକ ଆତ୍ମାରାମ ଗୁରୁଭୀ ଯେଉଁମାନେ ଆତ୍ମାରାମ ଏବଂ ଯେଉଁମାନଙ୍କୁ ସାରା ଜଗତରେ ଗୁରୁ ବୋଲି ବିଚାର କରାଯାଏ ସେମାନଙ୍କ ଦ୍ୱାରା ହୃଦି ହୃଦୟରେ ଚିନ୍ତିତ ଅଙ୍ଘ୍ରି ଦ୍ୱୟମ୍ ଅଙ୍ଘ୍ରି ଦ୍ୱନ୍ଦ୍ୱମ୍ ଆପଣଙ୍କ ଚରଣ କମଳ ଦୁଇଟିକୁ ଚିନ୍ତା କରି ଚରନ୍ତମ୍ ବିଚରଣ କରନ୍ତି ଉମେୟା ଆପଣଙ୍କ ପ୍ରେୟସୀ ଉମାଙ୍କ ସହ ତପସା ଅଭିତପ୍ତମ୍ ତପସ୍ୟା ପ୍ରଭାବରେ ଅତି ଉନ୍ନତ କଥନ୍ତେ ଆପଣଙ୍କ କାର୍ଯ୍ୟର ସମାଲୋଚନା କରି ଉଗ୍ର ପୁରୁଷମ୍ ଅଭଦ୍ର ବ୍ୟକ୍ତି ନିରତମ୍ ସର୍ବଦା ଶ୍ମଶାନେ ଶ୍ମଶାନରେ ତେ ଏହି ପ୍ରକାର ବ୍ୟକ୍ତି ନୂନମ୍ ବସ୍ତୁତ ପକ୍ଷେ କୃତିମ୍ ଏହି ପ୍ରକାର କାର୍ଯ୍ୟକଳାପ ଅବିଦମ୍ ନ ଜାଣି ତବ ଆପଣଙ୍କ କାର୍ଯ୍ୟକଳାପ ଆତଲଜ୍ଜା ନିର୍ଲଜ୍ଜ ଶୁକ୍ର ଅନୁବାଦ ଶ୍ରୀସମତ ଭକ୍ତି ବେଦାନ୍ତ ସ୍ୱୟଂ ପ୍ରପାଦ ମହାରାଜଙ୍କ ଇଂରାଜୀରେ ଏବଂ ଶ୍ରୀସମତ ଗୌରବିନ୍ଦ ସ୍ୱାମୀ ମହାରାଜଙ୍କର ଓଡ଼ିଆରେ ସାରା ଜଗତରେ ଉପଦେଶ ପ୍ରଦାନ କରି ପ୍ରଚାରକ ଆତ୍ମାରାମ ମହାତ୍ମାମାନେ ନିରନ୍ତର ସେମାନଙ୍କ ହୃଦୟରେ ଆପଣଙ୍କ ଚରଣ କମଳକୁ ଚିନ୍ତା କରନ୍ତି କିନ୍ତୁ ଯେଉଁମାନେ ଆପଣଙ୍କ ତପସ୍ୟା ବିଷୟରେ ଜାଣନ୍ତି ନାହିଁ ସେମାନେ ଆପଣଙ୍କୁ ଉମାଙ୍କ ସହିତ ବିଚରଣ କରୁଥିବାର ଦେଖି ଭ୍ରାନ୍ତିବଶତଃ କାମୀ କିମ୍ବା ଶ୍ମଶାନରେ ଭ୍ରମଣ କରୁଥିବାର ଦେଖି ଉଗ୍ର ଏବଂ ହିଂସ୍ର ବୋଲି ମନେ କରନ୍ତି ସେମାନେ ଅବଶ୍ୟ ନିର୍ଲଜ୍ଜ ଅଟନ୍ତି ସେମାନେ ଆପଣଙ୍କ ଲୀଳା ବୁଝିପାରନ୍ତି ନାହିଁ ଭଗବତୀ କହିଯାଉଛି ଯେ ଶିବ ହେଉଛନ୍ତି ସର୍ବଶ୍ରେଷ୍ଠ ବୈଷ୍ଣବ ବୈଷ୍ଣବାନାମ ତଥା ଶମ୍ଭୁ ତେଣୁ କୁହାଯାଇଛି ବୈଷ୍ଣବର କ୍ରିୟାମୁଦ୍ରା ବିଜ୍ଞାନା ବୁଝୟ ଶିବଙ୍କ ପରି ବୈଷ୍ଣବ ଯେ କାହିଁକି ଏବଂ କିପରି ଆଚରଣ କରନ୍ତି ତାହା ଯେତେ ବୁଦ୍ଧିମାନ ହେଲେ ମଧ୍ୟ କେହି ବୁଝିପାରନ୍ତି ନାହିଁ ଯେଉଁମାନେ କାମ ଏବଂ କ୍ରୋଧର ବଶୀଭୂତ ସେମାନେ କେତେବେଳେ ହେଲେ ସର୍ବଦା ଚିହ୍ନ ସ୍ତରରେ ଅବସ୍ଥିତ ଶିବଙ୍କର ମହିମା ଅନୁଧାବନ କରିପାରନ୍ତି ନାହିଁ କାମ ସମ୍ପର୍କିତ ସବୁ ପ୍ରକାର କାର୍ଯ୍ୟକଳାପରେ ଶିବ ଆତ୍ମାରାମଙ୍କର ପ୍ରତୀକ ତେଣୁ ସାଧାରଣ ମନୁଷ୍ୟଙ୍କ ପକ୍ଷରେ ଶିବଙ୍କର କାର୍ଯ୍ୟକଳାପ ଉଦୟଗମ କରିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ ଯେଉଁ ବ୍ୟକ୍ତି ଶିବଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିବା ପାଇଁ ଚେଷ୍ଟା କରନ୍ତି ସେ ଏକ ନିର୍ଲଜ୍ଜ ଅଟନ୍ତି ଏଭଳି ଭାବରେ ଆମର ସମୁଦ୍ର ମନ୍ଥନରୁ ଉତ୍ଥିତ ବିଷରୁ ରକ୍ଷା ପାଇବା ପାଇଁ ଦେବତାମାନେ ଶିବଜୀଙ୍କୁ ପ୍ରାର୍ଥନା କରୁଛନ୍ତି ସେହି ପ୍ରାର୍ଥନା ଚାଲିଛି ଆମର ବର୍ତ୍ତମାନ ଏହି ଶ୍ଳୋକରେ ପ୍ରାର୍ଥନା କରାଯାଉଛି ଯେ କେମିତି ଶିବଜୀ ପ୍ରକୃତରେ ସେ ହେଉଛନ୍ତି ବହୁତ ଉନ୍ନତ ବୈଷ୍ଣବ କହିଲେ ଯେଉଁମାନେ ପ୍ରକୃତରେ ତ୍ରିଗୁଣର ଉର୍ଦ୍ଧ୍ୱରେ ସେମାନଙ୍କୁ ବୈଷ୍ଣବ ବୋଲି କୁହାଯାଏ କିନ୍ତୁ ସାଧାରଣତଃ ଲୋକମାନେ ତ୍ରିଗୁଣ ଭିତରେ ରହିଛନ୍ତି ତେଣୁ ବୈଷ୍ଣବଙ୍କର କ୍ରିୟାମୁଦ୍ରା ବିଜ୍ଞାନ ବୁଝ ଯେଉଁମାନେ ଯେତେ ବିଜ୍ଞ ବ୍ୟକ୍ତି ହେଲେ ମଧ୍ୟ ସେ ଖୁବ୍ ବେଶୀରେ ସତ୍ୟଗୁଣକୁ ଆଶ୍ରୟ କରି ରହିଥାଏ କିନ୍ତୁ ସତ୍ୟଗୁଣର ଉର୍ଦ୍ଧ୍ୱରେ ଯେଉଁ ସ୍ତର ନିର୍ଗୁଣ ସ୍ତର ବା ଶୁଦ୍ଧ ସତ୍ୟ ସ୍ତର ସେ ଶୁଦ୍ଧ ସତ୍ୟ ସ୍ତର ଭିତରେ ଏମାନେ ସତ୍ୟଗୁଣରେ ଯେଉଁମାନେ ଅଛନ୍ତି ସେମାନେ ଚିନ୍ତା କରିପାରିବେ ନାହିଁ ସେଥିପାଇଁ ଭକ୍ତିର ସ୍ୱାମୀଙ୍କୁ ସୁନ୍ଦର ବର୍ଣ୍ଣନା କରାଯାଇଛି ଅଥବା ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହ୍ୟମେନ୍ଦ୍ରେଇ ସେବନ୍ମୁଖେଇ ଯିବାଦ ସ୍ୱୟଂ ସ୍ମରତି ଆଦ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଏ ସମସ୍ତ କିଛି ଶିବଜୀ ଭଗବାନଙ୍କର ଜଣେ ଗୁଣବତ୍ତା ତେଣୁ ଏସବୁ ଜିନିଷ ଆମେ ଭାବେ ଗ୍ରାହ୍ୟମେନ୍ଦ୍ରେଇ ଆମର ଇନ୍ଦ୍ରିୟ ମାଧ୍ୟମରେ ପ୍ରାକୃତିକ ଇନ୍ଦ୍ରିୟ ମାଧ୍ୟମରେ ଆମେ ତାଙ୍କୁ ଜାଣିପାରିବା ନାହିଁ କିନ୍ତୁ ସେଇ ଇନ୍ଦ୍ରିୟମାନଙ୍କୁ ଯଦି ଆମେ ସେବନ୍ମୁଖେଇ ଯିବାଦ ସେଇ ଇନ୍ଦ୍ରିୟମାନଙ୍କୁ ଯଦି ଆମେ ସେବାରେ ସେ ଭଗବାନଙ୍କ ସେବାରେ ଲଗେଇବା ତାହେଲେ ଭଗବାନ କୃପା କରି ସେସବୁ ସେବନ୍ମୁଖେ
जीवादश स्मृति अध से भगवान निजे कृपा कर स्मरण हे ना आम चेष्ट वैज्ञानिक मान हूँ जिते विद्वान व्यक्ति हूँ जिते मनुष्य व्यक्ति हूँ जिते चिंता कले वैज्ञानिक मान बहुत उन्नत स्तर अच्छा से सब क्या कौन तेणु सी जहाँ कौन से ग्रहण करवा अन्य सब जिनस यहाँ ठीक हो जाए नई पारे ये भाव में बहुत लोक चिंता करते कारण से वैज्ञानिक मैंने समाज उच्च स्थान अच्छा से मैंने जहाँ कहे साधारण लोक मैंने से ग्रहण करेंगे किंतु जे अंतिम सत्य सब श्रेष्ठ सत्य विषय ज्ञान ना ये विषय साधारण लोक मैंने जानपर ना तेणु ये कह जो मैंने जेहेतु आत्माराम गुरु भी हृदय चिंता जो मैंने आत्माराम स्तर को जाने प्रकृत गुरु पदवाच्य है आत्माराम आत्मार जो मैंने आनंद प्राप्त होंगे साधारणत आम जो रही आत्मा स्तर जो रही सब उच्च स्तर भौतिक जगत में आत्मा बोली किसी जिनस ना भौतिक जगत में आम जहाँ देखे सबकि अनात्म वस्तु कहले भौतिक बहुत आत्मा और अनात्मा भितर तफात भगवत गीता द्वितीय अध्याय अनेक भाव भगवान बुझे जहाँ सब भौतिक देखुचे तार छोटी विकार रही सृष्टि होतीप्राप्त हो किसी काल स्थायी रोचे वंश विस्तार करयप्राप्त हो अंतिम ध्वंस हो जाए जहाँ जिते भौतिक जिनस देखुचे तार ही छोट विकार रही किंतु भौतिक वस्तुर उभय जो चीत वस्तु अच्छी आत्मा संबंधी वस्तु अच्छी से वस्तु विकार ना छड़ विकार ना तेणु से जो मैंने से चीज स्तर को गले जो मैंने से आत्मा स्तर को गले से आत्माराम कह आत्माराम समन्वयो निर्गंधा पियुरुक्रमे कुर्वन्ति अहितकिं भक्तिं इतम भूत गुणहरि प्रथम स्कंद भागवत प्रथम स्कंद सप्तम अध्याय श्लोकटी बहुत प्रसिद्ध श्लोक जो श्लोकर अर्थ आम आलोचना कर महाप्रभु पुरी रे जगन्नाथ पुरी धाम रे आलोचना कर सकते राजा थे सहित बहुत आलोचना सार्वभौम भट्टाचार्य सहित बहुत आलोचना करा सार्वभौम भट्टाचार्य से त्रिगुण ऊर्ध को जा ना त्रिगुण भितर अच्छे तेणु से तांकर बहुत जो गुण अच्छी सभा जो जो ज्ञान अच्छी से ज्ञान मध्यम श्लोक से वर्णना कर आत्माराम समन्वय निर्गंता अभी उत्तम गुरबंती अहितकिं भक्ति मितम भूत गुणहरी भगवान एभरी गुण जो मैंने प्राकृत अप्राकृत स्तर को जाना प्राकृत गुण भितर रही से भगवान विषय कहीपरेंगे किंतु से मल ये त्रिगुण भितर से कह भगवान को त्रिगुण भितर ही से देखिए जमी आम गोटे जी लगे चश्मा लगे नील रंग चश्मा लगे तो आम सब किसी नील दिशे तेनाली जो मैंने त्रिगुण भितर अच्छा से मैंने जदि भगवान विषय चिंता करेंगे आलोचना करेंगे से ही त्रिगुण विषय में ही सी चिंता करेंगे तेणु सार्वभौम भट्टाचार्य से ही त्रिगुण भितर रही जो भगवान विषय आत्म उत्तम बुद्ध गुण हरि हरि गुण से आलोचना करते नौ प्रकार अर्थ कर आत्माराम श्लोक किंतु महाप्रभु जो कहले बुझेले से आत्माराम श्लोक प्रकृत अर्थ कौन से नौ प्रकार सब छाड़ी से आठर टी प्रकार भाव में व्याख्या कर सार्वभौम भट्टाचार्य जानले जे साधारण लोक नुह साधारण लोक जिते उन्नत लोक हेले से शोकर एत अर्थ करें ना कहीं ना सार्वभौम भट्टाचार्य जय श्री गोविंदा श्रीकृष्ण बलराम श्री जगन्नाथ बलभद्र कहीं सार्वभौम भट्टाचार्य जो कहार अवतार से हम जो देवता मान गुरु बृहस्पति अवतार बृहस्पति बहुत अनेक ज्ञान रही क्रोधासंग चमा मुख्यम विधि प्राप्ति बृहस्पति भगवदगीता दशम अध्याय भगवान कहते बृहस्पति हो भगवान जन विभूति एत ज्ञान रही देवता मैंने गुरु बोली ग्रहण कर जिते ज्ञान थी आम जदि निज ज्ञान मध्यम भगवान को जानापी चाहे तो प्रकृत में भगवान को जापर ना ତେଣୁ ଆତ୍ମାରାମ ସ୍ତରକୁ ଯେଉଁମାନେ ଯାଇଛନ୍ତି, ଅନ୍ତତଃ ପକ୍ଷେ ସେ ସ୍ତରକୁ ଯେଉଁମାନେ ଯାଇଛନ୍ତି ସେମାନେ ଗୁରୁ ପଦବାଚ୍ୟ ଆତ୍ମାରାମ, ଯେଉଁମାନେ ଆତ୍ମାର ଆନନ୍ଦ ପ୍ରାପ୍ତ ହୁଅନ୍ତି। ଆମେ ସାଧାରଣତଃ ଇନ୍ଦ୍ରିୟ ରାମ ଭଗବତୀତା ତୃତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଇନ୍ଦ୍ରିୟ ରାମ ଭୋଗ ପାଚ ସଜୀବତୀ ଏବଂ ପ୍ରବର୍ତ୍ତିତ ଚକ୍ର ନାନୁବର୍ତ୍ତେ ଅତିହଜ ଅଭାୟୁ ଇନ୍ଦ୍ରିୟ ରାମ ଭୋଗ ପାଚ ସଜୀବତୀ। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଜଣେ ହେଉଛନ୍ତି ଇନ୍ଦ୍ରିୟ ରାମ ଆଉ ଜଣେ ହେଉଛନ୍ତି ଆତ୍ମାରାମ। ଇନ୍ଦ୍ରିୟ ରାମ ସମସ୍ତେ, ଇନ୍ଦ୍ରିୟରେ ଆମେ ଯେଉଁ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ ଯେଉଁ ବିଷୟ ଅଛି ଆମର ଇନ୍ଦ୍ରିୟ ମାନଙ୍କରେ ଚକ୍ଷୁ ବା କର୍ଣ୍ଣ ବା ହସ୍ତ ଏସବୁ ମାଧ୍ୟମରେ ସେ ଇନ୍ଦ୍ରିୟକୁ ଉପଭୋଗ କରିବା ପାଇଁ ଚାହୁଁଛି। ତେଣୁ ଭଗବାନ କହୁଛନ୍ତି ଭଗବତୀତାର ତୃତୀୟ ଅଧ୍ୟାୟରେ ଯେ ଭଗବାନ ଏଇ ଯେଉଁ ଇନ୍ଦ୍ରିୟ ଉପଭୋଗ କରିବା ପାଇଁ ଯଦିଓ ଆମେ ଭୌତିକ ଜଗତରେ ଆସିଛେ, ସେଥିପାଇଁ ମଧ୍ୟ ଭଗବାନ ବ୍ୟବସ୍ଥା କରିଛନ୍ତି, ବିଭିନ୍ନ ସବୁ ନିୟନ୍ତ୍ରଣ କରିଛନ୍ତି। ମନ ଇଚ୍ଛା ଭାବରେ ଜଣେ ଇନ୍ଦ୍ରିୟକୁ ଉପଭୋଗ କରିବାଟା କରିବା ମାନେ ସେ ପଶୁ ଭଳି ଜୀବନଯାପନ କରୁଛି। ଯେତେବେଳେ ଇନ୍ଦ୍ରିୟ ସଂଯମର କଥା ଆସୁଛି ସେତେବେଳେ ମାନବ ପ୍ରକୃତ ମାନବ ଜନ୍ମ ତାର ଆସିଛି ବୋଲି କୁହାଯିବ। ଇନ୍ଦ୍ରିୟମାନଙ୍କୁ ଉପଭୋଗ କରିବା ପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି ଭୌତିକ ଜଗତରେ। ଅନ୍ନାଦ ଭଗତି ଭୂତାନି ପର୍ଜନାଦ ଅନସମ୍ଭବ ଯଜ୍ଞ ଭଗତି ପର୍ଜନ୍ୟ ଯଜ୍ଞ କର୍ମ ସମ୍ଭବ। ଆମର ମାନବର ଯାହା ସବୁ ଆବଶ୍ୟକତା ଅନ୍ନ ଇତ୍ୟାଦି ସେସବୁ ଭଗବାନ ତା ପାଇଁ ବ୍ୟବସ୍ଥା କରିଛନ୍ତି। ସେଇଟା କେମିତି ଆସିବ ଆମେ ପାଇବା ନା ଯଜ୍ଞ ଭଗତି ପର୍ଜନାଦ ଅନସମ୍ଭବ, ବୃଷ୍ଟି ମାଧ୍ୟମରେ ସେ ଅନ୍ନ ଆମେ ପ୍ରାପ୍ତ ହେବ। ତେଣୁ ବୃଷ୍ଟି କେମିତି ହେବ ନା ପର୍ଜନାଦ ଅନସମ୍ଭବ, ଯଜ୍ଞ ଭଗତି ପର୍ଜନ୍ୟ ଯଜ୍ଞ ମାଧ୍ୟମରେ ଏଇ ପର୍ଜନ୍ୟ ବା ବୃଷ୍ଟି ହେବ। ତେଣୁ ଯଜ୍ଞ କ'ଣ ବା କେମିତି ଯଜ୍ଞ ହେଉଛି ନା ଯଜ୍ଞ କର୍ମ ସମ୍ଭବ, ବିଭିନ୍ନ ନିର୍ଦ୍ଦିଷ୍ଟ କର୍ମ ଯାହାକି ବେଦରେ ବର୍ଣ୍ଣନା କରାଯାଇଛି, କର୍ମ ବ୍ରହ୍ମ ଭିଧି ବ୍ରହ୍ମାକ୍ଷର ସମ୍ଭବମ ତସ୍ମାତ୍ ସର୍ବଗତମ ବ୍ରହ୍ମ ଭିତ୍ତିୟ ଯଜ୍ଞ ପ୍ରତିଷ୍ଠିତ। ଆମେ କର୍ମ ମନ ଇଚ୍ଛା ଆମେ କରିପାରିବାନି, ଆମର ବୈଜ୍ଞାନିକମାନେ ବା ଅର୍ଥନୀତିଜ୍ଞମାନେ ସେମାନେ ସବୁ ବିଭିନ୍ନ ପ୍ରକାର ନୀତି ବା ଜ୍ଞାନ ପ୍ରଦାନ କରୁଛନ୍ତି। ଆମର ଅର୍ଥନୀତି ଯେଉଁମାନେ ଇକୋନୋମିଷ୍ଟ ଯେଉଁମାନେ ଅର୍ଥନୀତିଜ୍ଞ ସେମାନେ କହୁଛନ୍ତି ଆମର ଦେଶର ଯେଉଁ ଅର୍ଥନୀତି ଅଛି ତାକୁ ଆମେ କେମିତି ଉନ୍ନତି କରିବା ନା ଏଇଭଳି ଭାବରେ କୃଷିର ଉନ୍ନତି କରି ବା ବାଣିଜ୍ୟର ଉନ୍ନତି କରି ବା ଶିଳ୍ପର ଉନ୍ନତି କରି ଆମେ ଅର୍ଥନୈତିକ ଉନ୍ନତି କରିପାରିବା। କିନ୍ତୁ ଭଗବାନ ଯିଏକି ସର୍ବଶ୍ରେଷ୍ଠ ଅର୍ଥନୀତିଜ୍ଞ ସେ ଅର୍ଥନୀତି ଦେଇଛନ୍ତି ଭଗବତ ଗୀତାରେ। ଆମ ପ୍ରଭୁପାଦ ମହାରାଜ କହନ୍ତି ସବୁ ବିଷୟରେ ଜ୍ଞାନ ଆମେ ପାଇବା ଭଗବତ ଗୀତାରେ। ଆମର ସମାଜନୀତି ଅର୍ଥନୀତି ରାଜନୀତି ବିଜ୍ଞାନ ଯାହା ସବୁ ଭୌତିକ ଜଗତରେ ଆମେ ଦେଖୁଛେ ଯେତେ ଜ୍ଞାନ ସବୁ ଅଛି ସବୁକିଛି ଆମେ ଭଗବତ ଗୀତାରେ ପାଇବା। ଆମର ଅର୍ଥନୀତି ବିଷୟରେ ଭଗବାନ ଭଗବତ ଗୀତାରେ କହୁଛନ୍ତି ଯେ ଅନ୍ନାଦ ଭଗବତୀ ଭୂତାନି, ଆମର ଅର୍ଥନୀତି କେମିତି ଉନ୍ନତି ହେଇପାରିବ ନା ଆମର ମାନବର ଯେଉଁ ଆବଶ୍ୟକତା ରହିଛି ଯେଉଁ ଅନ୍ନ ଇତ୍ୟାଦି ସେହିସବୁ ଯଦି ଆମେ ପ୍ରଚୁର ପରିମାଣରେ ଉତ୍ପାଦନ କରିପାରିବା ତାହେଲେ ଆମର ଅର୍ଥନୀତି ମାନେ ଠିକ୍ ଭାବରେ ରହିବ, ଆମର ଅର୍ଥନୀତିକ ଅଭିବୃଦ୍ଧି ହେବ ଏବଂ ଆମର କୌଣସି ଅସୁବିଧା ହେବ। କିନ୍ତୁ ସେଇଟା କେମିତି ହେବ ନା ସେ କର୍ମ କେଉଁ କେଉଁ କର୍ମ କରାଯିବ ନା ସେଇଟା ବେଦରେ ବର୍ଣ୍ଣନା କରାଯାଇଛି, କର୍ମ ବ୍ରହ୍ମ ଭୋ ବିଧି, ବ୍ରହ୍ମ କହିଲେ ବେଦ। ତେଣୁ କେତେଜଣ ଲୋକ କହନ୍ତି ବେଦ ତ ଜଣେ ଲୋକ ଲେଖିଛନ୍ତି ଆଉ ସେଥିରେ କ'ଣ ଅଛି, ଅନ୍ୟମାନେ ବୈଜ୍ଞାନିକମାନେ ବିଭିନ୍ନ କଥା ଲେଖିଛନ୍ତି ନା ଭଗବାନ କହୁଛନ୍ତି ବ୍ରହ୍ମ ଅକ୍ଷର ସମୁଦ୍ଭବ, ବେଦ ଭଗବାନଙ୍କଠାରୁ ଆସୁଛନ୍ତି ଅକ୍ଷର, ଯେଉଁଥିରେ କି କ୍ଷର ନାହିଁ ଯାହାର କିଛି କ୍ଷର ନାହିଁ ସେ ହେଉଛନ୍ତି ଅକ୍ଷର ଭଗବାନ, ତାଙ୍କଠାରୁ ବେଦ ଆସୁଛନ୍ତି। ତେଣୁ ସମସ୍ତ କିଛି କର୍ମ ତସ୍ମା ସର୍ବଗତ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠିତ, ସମସ୍ତ କିଛି ଯଜ୍ଞ କର୍ମ ବେଦରେ ବର୍ଣ୍ଣନା କରାଯାଇଛି, ଚତୁର୍ଥ ଅଧ୍ୟାୟରେ ତାର ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି କ'ଣ ସେଇଟା ବସ୍ତୁ ଦ୍ରବ୍ୟଯଜ୍ଞ ତପଯଜ୍ଞ ଯୋଗଯଜ୍ଞ ଏଭଳି ବିଭିନ୍ନ ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ ଏଇ ଏଇ ଚକ୍ର ଯେଉଁ ରହିଛି ଏଇଭଳି ଭାବରେ ମାନବ ଯଦି କାର୍ଯ୍ୟ କରିବ ତାହେଲେ ତାର ପ୍ରକୃତ ଉନ୍ନତି ହେଇପାରିବ, ସେଟାକୁ ଚକ୍ର ବୋଲି କୁହାଯାଉଛି। ଆମେ ଆମର ଆବଶ୍ୟକତା ଅନ୍ନ ଦ୍ୱାରା ପୂରଣ ହେବ, ଅନ୍ନ ବୃଷ୍ଟି ଦ୍ୱାରା ପୂରଣ ହେବ ଆସିପାରିବ, ବୃଷ୍ଟି ଯଜ୍ଞ ମାଧ୍ୟମରେ ଆସିପାରିବ, ଯଜ୍ଞ ବ୍ରହ୍ମରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଚକ୍ରକୁ ଯେଉଁମାନେ ଗ୍ରହଣ କରନ୍ତି ନାହିଁ ଏବଂ ପ୍ରବର୍ତ୍ତନ ଚକ୍ର ନାନୁବର୍ତ୍ତେ ଅତିହଜ ଯେଉଁମାନେ ଅନୁବର୍ତ୍ତନ କରନ୍ତି ନାହିଁ, ତେଣୁ ଅଭାୟୁ ଇନ୍ଦ୍ରିୟ ରାମ ସେମାନେ ହେଉଛନ୍ତି ଅଭାୟୁ, ତାଙ୍କର ଆୟୁଷ ହେଉଛି ପାପପୂର୍ଣ୍ଣ, ତେଣୁ ସେମାନେ ଇନ୍ଦ୍ରିୟ ରାମ ବୋଲି କୁହାଯାଉଛି। ଅଭାୟୁ ଇନ୍ଦ୍ରିୟ ରାମ ମୋଘମ ପାର୍ଥ ସହଜୀବତୀ, ତାଙ୍କର ଜୀବନ ହେଉଛି ବୃଥା। ନବମ ଅଧ୍ୟାୟରେ ବିସ୍ତାର ଭାବରେ ବର୍ଣ୍ଣନା କରିବେ। ମୋଗ ଆଶା ମୋଗ ପରମାଣୁ ମୋଗ ଜ୍ଞାନ ବିଚିତ୍ସା ରାକ୍ଷସିଂ ମହାସିନୀ ଚାହିଁବ ପ୍ରକୃତି ମୋହିନୀ ସୀତା। ସମସ୍ତେ ଯେହେତୁ ଏଇ ତ୍ରିଗୁଣ ଭିତରେ ରହିଛନ୍ତି ତେଣୁ ତାଙ୍କର ସମସ୍ତ କିଛି ଆଶା ବୁଥା ହେଉଛି, ତାଙ୍କର ସମସ୍ତ କିଛି କର୍ମ ବୁଥା ହେଉଛି, ତାଙ୍କର ସମସ୍ତ କିଛି ଜ୍ଞାନ ବୁଥା ହେଉଛି, ସବୁକିଛି ବୁଥା ହେଇଯାଉଛି। ତେଣୁ ଏଇ ଇନ୍ଦ୍ରିୟାରାମ ସ୍ତରରେ ପ୍ରାୟ ଶତକଟା ଅନୁସୃତ ଭାବରେ ଲୋକ ରହିଛନ୍ତି। ତେଣୁ ଆଉ ଯେତିକି ଲୋକ ରହିଲେ ଖୁବ୍ କ୍ୱଚିତ ଲୋକ ସେମାନେ ଆତ୍ମାରାମ ସ୍ତରକୁ ଯାଉଛନ୍ତି। ସେଇଟା କଥା କହୁଛି ଯେ ତୁ ଆତ୍ମାରାମ ଗୁରୁ ଭି, ସେମାନେ ହେଉଛନ୍ତି ପ୍ରକୃତ ଗୁରୁ, ସେମାନେ ହେଉଛନ୍ତି ପ୍ରକୃତ ପଥପ୍ରଦର୍ଶକ। ସେମାନେ କହିପାରିବେ କେଉଁଟା କରିବା କଥା କେଉଁଟା କରିବା କଥା ନୁହଁ, କିଭଳି ଆମେ ମାନବ ସମାଜର ଉନ୍ନତି ହେବ। ତାଙ୍କର ଯଦି ଜ୍ଞାନ ନେଇକରି ଆମେ ଚାଲିବା ତାହେଲେ ଆମେ ପ୍ରକୃତ ଉନ୍ନତି ସାଧନ କରିପାରିବା। ଯେଉଁ ପୂର୍ବ କାଳରେ ଯେଉଁ ରାଜାମାନେ ଥିଲେ ସେମାନେ ଏଇଭଳି ଭାବରେ ବ୍ରାହ୍ମଣ ବା ଗୁରୁଙ୍କ ଠାରୁ ଉପଦେଶ ଗ୍ରହଣ କରି ସେମାନେ ରାଜଶାସନ କରୁଥିଲେ। ତେଣୁ ସେଇଟାକୁ ରାଜତନ୍ତ୍ର କୁହାଯାଉଥିଲା। ରାଜା ହେଉଛନ୍ତି ଭଗବାନଙ୍କ ପ୍ରତିନିଧି, ଭଗବତ ମଧ୍ୟରେ ଭଗବାନ କହିଛନ୍ତି କ'ଣ ନରାଣାଞ୍ଚ ନରାଧି, କ'ଣ ନରମାନଙ୍କ ଭିତରେ ମୁଁ ହେଉଛି ରାଜା। ରାଜା ହେଉଛନ୍ତି ଭଗବାନଙ୍କର ବିଭୂତି ବା ଭଗବାନଙ୍କର ଜଣେ ପ୍ରତିନିଧି। କିନ୍ତୁ ବର୍ତ୍ତମାନ କ'ଣ ହେଉଛି, ବର୍ତ୍ତମାନ ସମାଜର ଯେହେତୁ କଳିଯୁଗ ଆସିଛି, ସମାଜ ଧର୍ମର ସବୁ ଅଧପତନ ହେଉଛି, ସେଥିପାଇଁ ଆମେ ରାଜନୀତିକୁ ତ୍ୟାଗ କରିକି ବର୍ତ୍ତମାନ ଗଣତନ୍ତ୍ରକୁ ଗ୍ରହଣ କରିଛେ। ଗଣତନ୍ତ୍ର କହିଲେ କ'ଣ ନା, ସାଧାରଣ ଲୋକ 100 ଲୋକ ଅଛନ୍ତି, 99 ଲୋକ କହିଲେ ବା 50 ଯଦି 51 ଲୋକ କହିଲେ ଯେ ଏଇଟା କରାଯିବ ତାହେଲେ ସେଇଟା ଗ୍ରହଣ ହେବ, ସେଇଟା ଭୁଲ ହେବ ଯେ ସେଇଟା ଗ୍ରହଣ ହେବ। କିନ୍ତୁ ସାଧାରଣ ଲୋକମାନେ କେଉଁ ସ୍ତରରେ ଅଛନ୍ତି, ଆମେ କହିଲେ ଇନ୍ଦ୍ରିୟାରାମ ସ୍ତରରେ ଅଛନ୍ତି। ତେଣୁ ପୂର୍ବେ ରାଜନୀତିରେ ବା ଯେଉଁ ରାଜା ଶାସନ କରୁଥିଲେ ସେ ଆତ୍ମାରାମ ବା ଗୁରୁଙ୍କ ଠାରୁ ଉପଦେଶ ଗ୍ରହଣ କରି ବା ନିର୍ଦ୍ଦେଶ ଗ୍ରହଣ କରି ସେ ଅନୁସାରେ ରାଜ୍ୟ ଶାସନ କରୁଥିଲେ। ତେଣୁ ରାଜ୍ୟରେ କୌଣସି ଅସୁବିଧା ନଥିଲା। କାମ ବର୍ଷ ପର୍ଜନ୍ୟ ସର୍ବକାମ ଦୁଃଖାମୟୀ ଶିଶିଶୁ ସ୍ମ ପ୍ରଧାନ ଗାଓ ବୟ ସ୍ୱଧି ସ୍ୱତିର୍ମୁଦା। ଆମର ଯୁଧିଷ୍ଠିର ମହାରାଜ ତାଙ୍କ ସମୟରେ ରାଜନୀତି ବିଷୟରେ ବର୍ଣ୍ଣନା କରାଯାଏ ଭାଗବତମରେ। କାମ ବର୍ଷ ପର୍ଜନ୍ୟ, ବୃଷ୍ଟି ମାଧ୍ୟମରେ ଯାହାର ଯାହା ଆବଶ୍ୟକତା ସବୁକିଛି ପୂରଣ ହୋଇପାରୁଥିଲା। ସର୍ବକାମ ଦୁହା ମହି, ମହି କହିଲେ ପୃଥିବୀର ଏତେ ଶକ୍ତି ରହିଛି ଯେତେ ଲୋକ ରହିଲେ ମଧ୍ୟ ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ସେ ପୂରଣ କରିପାରିବେ। ତେଣୁ ଆମର ବର୍ତ୍ତମାନ ଯେଉଁ ମଡର୍ଣ୍ଣ ଇକୋନୋମିଷ୍ଟମାନେ ଅଛନ୍ତି, ଯେଉଁ ଇକୋନୋମିଷ୍ଟ ଯେମିତି ମାଲଥସ୍ ଇତ୍ୟାଦି ବିଭିନ୍ନ ଇକୋନୋମିଷ୍ଟ ସବୁ ଅଛନ୍ତି ଅର୍ଥନୀତିଜ୍ଞ, ସେମାନେ କହୁଛନ୍ତି କ'ଣ ନା ପପୁଲେସନ୍, ଓଭର ପପୁଲେସନ୍, ଅଧିକା ଲୋକ ହେଇଯିବାରୁ ଖାଦ୍ୟ ଅଭାବ ହେଉଛି। କିନ୍ତୁ ସେଇଟା ପ୍ରକୃତ ଶାସ୍ତ୍ର ଅନୁମତି ଜ୍ଞାନ ନୁହେଁ। ତେଣୁ ଯେତେ ଲୋକ ରହିଲେ ମଧ୍ୟ ସମସ୍ତଙ୍କ କିଛି ଆବଶ୍ୟକତା ମହି ବା ପୃଥିବୀ ପୂରଣ କରିପାରିବ, ମହିର ସେ ପୃଥିବୀର ସେତିକି ଶକ୍ତି ରହିଛି। ଏବଂ ଯୁଧିଷ୍ଠିର ମହାରାଜଙ୍କର ସମୟରେ ଅର୍ଥନୀତି ଏତେ ସୁନ୍ଦର ଭାବରେ ଥିଲା, ଶିଶିଶୁ ସ୍ମ ବ୍ରଜାନ ଗାବ, ବ୍ରଜାନ କହିଲେ ଭୂମି ସବୁ ଓଦା ହେଇକି ରହୁଥିଲା। କେଉଁଭଳି ଭାବରେ ନା, ବୃଷ୍ଟି ତ କଥା ଛାଡ଼, କେବଳ ଗାଈଙ୍କର ଯେଉଁ ପହ୍ନାରୁ ଯେଉଁ କ୍ଷୀର ବାହାରୁଥିଲା ସେଥିରେ ସବୁ ଓଦା ହେଇଯାଉଥିଲା। ଏଥିରୁ ଆମେ ଅନୁମାନ କରିପାରିବା ଯେ ଯୁଧିଷ୍ଠିର ମହାରାଜଙ୍କ ସମୟରେ ରାଜନୀତି କେତେ, ଅର୍ଥନୀତି ରାଜନୀତି ଏସବୁ କେତେ ସୁନ୍ଦର ଭାବରେ ରହିଥିଲା, ମାନେ ସମସ୍ତେ ଆନନ୍ଦରେ ରହିଥିଲେ। ତେଣୁ ସିଏ ହେଉଛି, ଇଏ ହେଉଛି ଭଗବାନଙ୍କ ଦ୍ୱାରା ଅନୁମୋଦିତ ପନ୍ଥା। ଆମେ ଭଗବାନଙ୍କ ପନ୍ଥା ଗ୍ରହଣ କରୁନୁ, ଆମେ ଆମ ପନ୍ଥା ଗ୍ରହଣ କରୁଛୁ। ଆମେ ଗଣତନ୍ତ୍ର ଇଏ କଲେ, ଗଣତନ୍ତ୍ରରେ ଅନ୍ଧା ଯଥା ଅନ୍ଧେରି ଉପନିୟମାନ ଭାଗବତ ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମାନ ସକ୍ତା କହିବେ। ସାଧାରଣତଃ ଆମେ ହେଉଛେ ଅନ୍ଧ, ଆମେ ଅନ୍ୟ ଅନ୍ଧମାନଙ୍କ ଦ୍ୱାରା ବାଟବଟା ଆମକୁ ସେ ବାଟ ବତାଉଛନ୍ତି, ଆମେ ଚାଲୁଛେ। ତାର ଫଳ କ'ଣ ହେବ ନା, କେବଳ ଖାଲିରେ ପଡ଼ିବା ହିଁ ସାର। ତେଣୁ ଯେଉଁମାନେ ଇନ୍ଦ୍ରିୟରାମ, ସେମାନେ ଯେଉଁମାନେ ଆତ୍ମାରାମ, ସେମାନେ ପ୍ରକୃତରେ ଗୁରୁ ସ୍ତରରେ ଅଛନ୍ତି। ଏବଂ ସେମାନେ ହୃଦିନୀ ଚିନ୍ତା ଘୃ ଦ୍ୱନ୍ଦ୍ୱ ଚରନ୍ତମ ମୁମୟା ତପସା ବି ତପ୍ତମ, ଶିବଜୀଙ୍କ ତତ୍ତ୍ୱକୁ ସେମାନେ ଜାଣନ୍ତି। ଯେଉଁମାନେ ଅମୃତ ସ୍ତରର ବ୍ୟକ୍ତି ସେମାନେ ଶିବଜୀ, ଯିଏକି ଶିବଜୀ କେତେ ମହାନ ସେ ତାଙ୍କ ବିଷୟରେ ଜାଣନ୍ତି। ତେଣୁ ତାଙ୍କ ପାଦପଦ୍ମକୁ ସେମାନେ ସବୁବେଳେ ଚିନ୍ତିତ ଆଘ୍ରି, ତାଙ୍କ ପାଦପଦ୍ମକୁ ସବୁବେଳେ ସେମାନେ ଚିନ୍ତା କରୁଛନ୍ତି। ବୈଷ୍ଣବ ଭାବନା କଥା ଶୁଣନ୍ତୁ, ବୈଷ୍ଣବ ଶିବଜୀଙ୍କର କୃପା ପ୍ରାର୍ଥନା କରୁଛନ୍ତି, ଯେଉଁମାନେ ଉନ୍ନତ ସ୍ତର ବ୍ୟକ୍ତି। କିନ୍ତୁ ଯେଉଁମାନେ ନିଚ ସ୍ତରରେ ସେମାନେ କ'ଣ ଭାବନ୍ତି, ଯେଉଁମାନେ ଉନ୍ନତ ସ୍ତର ବ୍ୟକ୍ତି ସେମାନେ ତପସ୍ୟା ବି ତପ୍ତମ, ସେମାନେ ସବୁବେଳେ ତପସ୍ୟାରତ ରହିଛନ୍ତି। ଆମ ପଞ୍ଚମ ସ୍କନ୍ଧରେ ଋଷଭଦେବ ସୂତ୍ରା କହିଛନ୍ତି ଯେ ନାୟଂ ଦେହୋ ଦେହ ଭାଜା ଲୋକେ କଷ୍ଟାନ କାମାନ ଅର୍ହତେ ବିର୍ଭୁଜାନ ଯେ तपो दिव्यम पुत्रकादेन सत्तम शुद्धे जस्मात् ब्रह्म सौख्यम त्वनति। मानव जन्म आधार वर्तमान वैज्ञानिक युग बा वर्तमान जो नूतन युग रे वर्तमान जो तथागत आमर आम बहुत मॉडर्न बोली भावचे निजी बहुत आम आधुनिक समाज बोली कहचे। आधुनिक समाज लोक मान कौन अवस्था से मैंने प्रकृत में पशु भाई जीवन जापन कर भागवत पंचम स्कंदर पंचम अध्याय प्रथम श्लोक जो ग्रहण पढ़ा विचार ना तो आम जापर प्रकृत में बर्तमान जो आम भावचे आम बहुत उन्नत प्रकृत में आम पशु चेतन अच्छे दूसरा कहते प्रकृत में मनुष्य समाज अंत पक्षे मनुष्य समाज में मनुष्य समाज से कष्ट काम भाई करने मानने उपयुक्त नुह मनुष्य अर्थे बिड़बुजाम दिए बिड़बुजाम कहे जो मैंने विष्टा भोजन करी सुकर जोटा योग्य से कष्ट काम करेंगे कि मनुष्य मानी कष्ट काम कर आवश्यकता ना कि आमर बर्तमान तथा कथित आधुनिक समाज में आम बहुत कष्ट कार्य कर भारत कह सका उठी दि तीन घंटा पड़े ट्रेन जर्णिंग बस ट्रेन अन्य कौन से जाकि पहुँचापाई कर्म क्षेत्र में कौटी कम करेंगे सीटा जावाई पुणी से आठ घंटा करेंगे नौटू पाँचटा कम करम कर सारापर पुणी दु तीन घंटा जीव पुणी फेर ये भाव में समस्त समय पड़े जाऊँ खाली अर्थ संग्रह पुणी राति कमी स्त्री संग करे आ मुद्रा भाई मतलब ये सब करके जीवन बीतोस ये हूँ पशु भले जीवन जापन कर कि आम भावे आम बहुत उन्नत बहुत आधुनिक आम बहुत ज्ञान आम पूर्व पुरुष मैंने सब उलग्न थे किसी जान ना आम बहुत उन्नत स्तर रही यहाँ हूँ कारण ये हूँ आम इंद्रिया आनंद आनंद पाचे आत्मारे आम आनंद प्राप्त हो पार तेणु जो मैंने आत्मारे आनंद प्राप्त होने तपस्या कर तप दिव्यम पुत्रका देन सत्यम शुद्धे तपस्या कले आमर जो हृदय अच्छी आमर जो हृदय विभिन्न प्रकार जो मैला सब रही मल सब रही सब मैला सब दूर हम सफा हम सत्यम शुद्धे शुद्धि हृदय शुद्धि हम आम अशुद्ध अवस्था अच्छे जो भगवान को जापर ना कि हृदय शुद्धि हम से तो ब्रह्म सौख्यम तो अनंतम से आम प्रकृत सुख अनंत भाव प्राप्त हो पार तेणु तपस्यापी जो मैंने आत्मारा सब जाने सब तपस्या रत रही आम भगवत गीतार षोड़श अध्याय जो प्रथम तीनो श्लोक भगवान कहते देवता मान गुण दैवी गुण जो विषय जो वर्णना करते प्रथम कह अभय सत्य संशुद्धि सत्य संशुद्धि सत्य संशुद्धि मानने तपस्या कले सत्य संशुद्धि हम एवं ज्ञान योग व्यवस्था ये तीनो जिनस मुख्य अभय सत्य संशुद्धि ज्ञान योग व्यवस्था एवं यही तीनो श्लोक बड़द विद्यावसर भाषा कहते आमर चतुर् वर्णाश्रम विषय वर्णना कर चारि वर्ण चारि आश्रम जो कौन कौन कार्य से सब यही तीनो श्लोक वर्णना कर तेणु जो मैंने प्रकृत आत्मान सब गले से सब तपस्यारत हो तपस्या जीवन जापन कर शिवजी को सब स्मरण कर पादपत को स्मरण कर जीवन जापन कर किंतु जो मैंने से स्तर को जा ना जो मैंने पशु स्तर अच्छा तथागत उन्नत मानव सभ्य मानव बोली जहाँ कह दावी करते प्रकृत में पशु स्तर अच्छा से कौन भावे ना कथा उग्र पुरुष किए कह शिवजी उग्र पुरुष किए कह निरतम श्मशान कहीं उग्र पुरुष ना से सब श्मशान रो आ गए कह उमया उमा का सहित से चरण विचरण करमा को से कोड़े बसिक सब तपस्या करता कहते जमी आम चित्रकेतु चित्रकेतु भागवत षष्ठ स्कंद वर्णना कर चित्रकेतु जो अवश्य चित्रकेतु जो कहले सीएत नीच स्तर नुहतं सी एम उपहास शिवजी को किंतु चित्रकेतु जेहेतु शिवजी को निंदा कर उमा बा पार्वती अभिशाप प्रदान करते कि एक्सेप्शन केस से साधारण केस आसनी कि साधारण लोक मैंने जो मैंने शिवजी जो स्तर अच्छा से स्तर को चित्रकेतु मत जा चित्रकेतु सामान्य लोक नुह चित्रकेतु जे भगवान भक्त किंतु से भगवान गोटे लीला करने सब जिनसा होता भगवान षष्ठ स्कंद से वर्णना कर କିନ୍ତୁ ସାଧାରଣ ଲୋକମାନେ କଣ ଭାବୁଛନ୍ତି ନା ଶିବଜୀ ଯେହେତୁ ଉମାଙ୍କୁ କୋଳରେ ବସେଇକିରି ସବୁ କାର୍ଯ୍ୟ କରୁଛନ୍ତି ତାହେଲେ ଶିବଜୀ ହେଉଛନ୍ତି ବହୁତ କାମୀ ପୁରୁଷ, କିନ୍ତୁ ଶିବଜୀ କାମକୁ କଣ୍ଟ୍ରୋଲ କରୁଛନ୍ତି, ଦମନ କରୁଛନ୍ତି, କାମକୁ ନିଜ ଅଧୀନରେ ରଖିଛନ୍ତି। ଯେଉଁମାନେ ଉନ୍ନତ ପୁରୁଷ ଉନ୍ନତ ଅବସ୍ଥାକୁ ଗଲେଣି ସେମାନେ ଏ ତ୍ରିଗୁଣ ଦ୍ୱାରା କାମଟା କେଉଁଠୁ ଆସୁଛି, କାମଟା ରଜଗୁଣରୁ ଆସୁଛି। କାମ ଏସ କୋଡ ଏସ ରଜଗୁଣ ସଂଗ୍ରହ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଅର୍ଜୁନ ପଚାରିବ କାହିଁକି ଅର୍ଥାତ କେ ନୁ ପ୍ରଯୁକ୍ତ ଏବଂ ପାପରୁ ଚାଲନ୍ତି ପୁରୁଷ ଅନିଚ୍ଛନ୍ନ ବି ବା ସ୍ନେହ ବଳାଦିବ ନିୟୋଜିତ। ଆମେ ଗୋଟେ କଥା କହିବାର ଥିଲା ଯେ ମୋର ସମୟ ହେଇଯିବ ସେଥିପାଇଁ ମୁଁ କହୁଛି, ଯାହା ପୂର୍ବ ଶ୍ଳୋକରେ ଯେଉଁ କୁହାଯାଇଛି ଯେ ଭଗବାନ ଶିବଜୀ ସେ କେମିତି ସବୁ ଏମାନଙ୍କୁ ହତ୍ୟା କରିଥିଲେ, ଏକାକୁ କାମ ଧର କିଏ ଦକ୍ଷ ଅଦକ୍ଷ ତ୍ରିପୁରାସୁର କାଳପୁଟ ଏମାନଙ୍କୁ ସବୁ ହତ୍ୟା କରିଛନ୍ତି ଶିବଜୀ, ଆଉ ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ବିଷୟରେ ଆମେ ଟିକେ କହିକି ତାପରେ କହିବା। ଶିବଜୀ ଯେଉଁ ତ୍ରିପୁରାସୁରକୁ ହତ୍ୟା କରିଛନ୍ତି ସେଟା ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମ ବୈବର୍ତ୍ତ ପୁରାଣରେ 36 ଅଧ୍ୟାୟରେ କୃଷ୍ଣ ଜନ୍ମ ବୃତ୍ତାନ୍ତରେ ସେ ବିଷୟ ବର୍ଣ୍ଣନା କରାଯାଇଛି ଯେ କୃଷ୍ଣ ରାଧାରାଣୀକୁ କହୁଛନ୍ତି ଯେ ତତୋହମ୍ ବୃଷ ରୂପେଣ ବହମି ତେନ ତମ ପ୍ରିୟମ ମମ ପ୍ରିୟ ତମ ମମ ପ୍ରିୟ ତମ ନାସ୍ତି ତ୍ରୈଲୋକ୍ୟେଷୁ ଶିବାତ୍ ପର। ଶିବଜୀ ଙ୍କ ବିଷୟରେ କୃଷ୍ଣ ରାଧାରାଣୀକୁ କହୁଛନ୍ତି ଯେ ପ୍ରକୃତରେ ଶିବଜୀଙ୍କର ଯେଉଁ ବାହନ ଯିଏକି ନନ୍ଦୀ ସିଏ ହେଉଛନ୍ତି ଭଗବାନଙ୍କର, ଭଗବାନଙ୍କର ସେ ଆସିଛନ୍ତି ଶିବଜୀ, ସେ ହେଉଛନ୍ତି ଭଗବାନଙ୍କର ବିଷ୍ଣୁଙ୍କର ଅବତାର ନନ୍ଦୀ। କିନ୍ତୁ ଯଦି ଶିବଜୀ ଭଗବାନଙ୍କର ଭକ୍ତ ତାହେଲେ ଭଗବାନ କାହିଁ ତାଙ୍କୁ ନିଜର ତାଙ୍କ ବାହନ ହିସାବରେ କାହିଁ ରହିଛନ୍ତି ନା, ଭଗବାନ ନିଜର ଭକ୍ତକୁ ବଡ଼ କରୁଛନ୍ତି, ଏକଥା ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଶିବଜୀ ତାର ଟିକେ ଗର୍ବ ଥିଲା ଯେ ସିଏ ହେଉଛନ୍ତି ବହୁତ, ସିଏ ହେଉଛନ୍ତି ଭୌତିକ ଜାଗା ଯଦି ଧ୍ୱଂସ ହବ ସେତେବେଳେ ସେ ତାଙ୍କର କାର୍ଯ୍ୟ ଆସିବ। ସୃଷ୍ଟି ହେଉଛି କାହାଠୁ ନା ବ୍ରହ୍ମା ସୃଷ୍ଟି କରୁଛନ୍ତି, ପାଳନ କରୁଛନ୍ତି ବିଷ୍ଣୁ, ଏବଂ ଭୌତିକ ଜାଗା ଯେତେବେଳେ ଧ୍ୱଂସ ହବ ସେତେବେଳେ ଶିବଜୀ ଧ୍ୱଂସ କରିବ। ସେ କେତେବେଳେ ଚାହିଁଦେଲେ ସବୁକିଛି ଜଳିଯିବ, ଧ୍ୱଂସ ହେଇଯିବ, ତାଙ୍କ ତ୍ରିନେତ୍ରରେ କାମଦେବକୁ ଧ୍ୱଂସ କରିଦେଇଛନ୍ତି। ତେଣୁ ଶିବଜୀଙ୍କର ଯେଉଁ ଗର୍ବ ଥିଲା ଯେ ମୁଁ ବହୁତ ମୋର ଶକ୍ତି ରହିଛି, ତେଣୁ ତ୍ରିପୁରାସୁରକୁ ଯେତେବେଳେ ତ୍ରିପୁରାସୁର ସହିତ ଯେତେବେଳେ ଯୁଦ୍ଧ କରିଛନ୍ତି ସେତେବେଳେ ସେ ଏକ ବର୍ଷ ଧରିକି ଯୁଦ୍ଧ କରିକି ମଧ୍ୟ ତ୍ରିପୁରାସୁରକୁ କିଛି ତାଙ୍କୁ ଦମନ କରିପାରୁନାହାନ୍ତି। ବରଂ ତ୍ରିପୁରାସୁର କ'ଣ କରୁଛି ନା ଆହୁରି ତାର ଯେତେ ବିଦ୍ୟା ସବୁ ରହିଛି ଯେଉଁ ଯେଉଁ ଇଏ ବିଦ୍ୟା ମାନେ ଯେଉଁ ମାୟା ବିଦ୍ୟା, ସେ ମାୟା ବିଦ୍ୟାରେ ସେ ଶୂନ୍ୟରେ ବା ସ୍ପେସରେ ଆକାଶରେ ଯାଇକି ଯୁଦ୍ଧ କରୁଛି ଶିବଜୀ ସହିତ। ତେଣୁ ଶିବଜୀ ମଧ୍ୟ ତାଙ୍କର ଶକ୍ତି ରହିଛି, ସେ ମଧ୍ୟ ସେ ଶୂନ୍ୟକୁ ଯାଇକିରି ବା ମହାକାଶକୁ ଯାଇକିରି ସେ ମଧ୍ୟ ତାଙ୍କ ସହିତ ଯୁଦ୍ଧ କରୁଛନ୍ତି। ଏମିତି ଗୋଟେ ମାସ ଯୁଦ୍ଧ କଲା ପରେ ଶିବଜୀ ତାଙ୍କୁ କେତେବେଳେ ହଳେଇ ଦେଉଛନ୍ତି, ପୁଣି କେତେବେଳେ ତ୍ରିପୁରାସୁର ଶିବଜୀକୁ ହଳେଇ ଦେଉଛନ୍ତି। ତେଣୁ ଯେତେବେଳେ ଶିବଜୀ ପଡ଼ିଯାଇଛନ୍ତି, ତଳେ ପଡ଼ିଯାଇଛନ୍ତି, ସେତେବେଳେ ଭଗବାନ କୃଷ୍ଣ ଆସି ତାଙ୍କୁ ଏଇ ନନ୍ଦୀ ନାମକ ଯେଉଁ ବାହନଟି ପ୍ରଦାନ କରିଛନ୍ତି, ଯେଉଁ ନନ୍ଦୀ ଶିବଜୀଙ୍କୁ ତା କୃଷ୍ଣରେ ବସେଇକିରି ତାଙ୍କୁ ପୁଣି ଉପରକୁ ଉଠେଇଛନ୍ତି ଏବଂ ତାଙ୍କୁ ବିଭିନ୍ନ ତ୍ରିଶୂଳ ଏବଂ ବିଭିନ୍ନ ଅସ୍ତ୍ରମାନ ସେ ପ୍ରଦାନ କରିଛନ୍ତି। ତେଣୁ ସେ କଥା ସେ ରାଧାରାଣୀଙ୍କୁ କହୁଛନ୍ତି ଯେ ତତ୍ତ୍ୱହମ୍ ବୃଷ ରୂପେଣ ବହମି ତେନନ୍ତ ପ୍ରିୟ। ବୃଷ ରୂପେଣ ଯେତେବେଳେ ଆମେ ଦେଖିବା ଶିବଜୀଙ୍କର ଯେଉଁ ବାହନ ନନ୍ଦୀ, ସେ ଯେଉଁ ବୃଷ ସିଏ ହେଉଛନ୍ତି ଭଗବାନ କହୁଛନ୍ତି ମୁଁ ନିଜେ ସେଇ ବୃଷ ରୂପେ ରହିଛି, ବହମି ତେନନ୍ତ ପ୍ରିୟ, ମୁଁ ତାଙ୍କୁ ବହନ କରୁଛି କାରଣ ସେ ମୋର ହେଉଛନ୍ତି ବହୁତ ପ୍ରିୟ। ଏବଂ ମମ ପ୍ରିୟ ତୁମ ନାସ୍ତି ତ୍ରୈଲୋକ୍ୟେଷୁ ଶିବାତ୍, ତିନି ଲୋକରେ ଶିବଙ୍କ ଠାରୁ ମୋର ଆଉ କିଏ ପ୍ରିୟ ନୁହନ୍ତି ବୋଲି ଭଗବାନ କୃଷ୍ଣ କହୁଛନ୍ତି, ରାଧାରାଣୀ କହୁଛନ୍ତି, ଏଇଟା ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ସେସବୁ ବାହନ ଏବଂ ବିଭିନ୍ନ ଅସ୍ତ୍ରଶସ୍ତ୍ର ପାଇକିରି ସେ ତ୍ରିପୁରାସୁରକୁ ହତ୍ୟା କରିଥିଲେ। ତେଣୁ ଯେଉଁମାନେ ଭାବୁଛନ୍ତି ଯେ ଶିବଜୀ ହେଉଛନ୍ତି କାମୀ ପୁରୁଷ, ସେମାନେ ପ୍ରକୃତ ଜ୍ଞାନ ସେମାନେ ଜାଣିନାହାନ୍ତି ଶିବଜୀ କିଭଳି ନିଜର ଅଧୀନରେ ସବୁ ରଖିଛନ୍ତି, କାମ କ୍ରୋଧ ଲୋଭ ମୋହ ଏସବୁ ଜିନିଷ କେମିତି ନିଜ ଅଧୀନରେ ରଖିଛନ୍ତି ସେଟାକୁ ସେମାନେ ଜାଣିପାରୁନାହାନ୍ତି। ତେଣୁକରି ଆମର ଯେଉଁ ରହିଛି ମେରୁ ପ୍ରଦେଶରେ ଯେଉଁ ରହିଛି ମେରୁ ଶିଖର ଯୋଉ ନିମ୍ନ ପ୍ରଦେଶରେ ଯୋଉ ସୁକୁମାର ବନ ଶ୍ରୀମନ୍ତ ଭାଗବତ ନବସ୍କନ୍ଦ ଶିଶୁ ଆସିବେ, ଯେତେବେଳେ ବୈବସ୍ୱତ ମାନଙ୍କର ଯୋଉ ସପ୍ତ ମନଙ୍କର ବଂଶ ବିସ୍ତାର ବିଷୟରେ ବର୍ଣ୍ଣନା କରାଯାଉଛି, ସେଇ ବୈବସ୍ୱତ ମାନଙ୍କର ଯେ ପ୍ରଥମ ପୁତ୍ର ତାଙ୍କର ଇଲା ନାମକ କନ୍ୟା ଜାତ ହେଇଛନ୍ତି ପ୍ରଥମ, ତାପରେ ଇକ୍ୱାକୁ ଇତ୍ୟାଦି ଅନ୍ୟ ଇଏ ଆସିଛନ୍ତି, ଅନ୍ୟ ପୁତ୍ର ସନ୍ତାନ ସବୁ ଆସିଛନ୍ତି, କିନ୍ତୁ ପ୍ରଥମ ସନ୍ତାନ ହେଉଛନ୍ତି ତାଙ୍କର ଇଲା ନାମକ ଜଣେ କନ୍ୟା ଆସିଛନ୍ତି। ତେଣୁ ବୈବସ୍ୱତ ମାନଙ୍କୁ ଚାହିଁଲେ ସେ କନ୍ୟାକୁ ପୁତ୍ରରେ ପରିଣତ କରିବା ପାଇଁ, ତେଣୁ ବଶିଷ୍ଠ ଭଗବାନ ପ୍ରାର୍ଥନା କରି ତାଙ୍କୁ ପୁତ୍ରରେ ପରିଣତ କରିଥିଲେ, ସେ କନ୍ୟାକୁ ପୁତ୍ରରେ ସନ୍ତାନ ରୂପରେ ପରିଣତ ମାନେ ରୂପାନ୍ତରିତ ହେଇଥିଲେ, ତାଙ୍କର ନାମ ହେଇଥିଲା ସୁଦୁମ୍ନ। ତେଣୁ ସୁଦୁମ୍ନ ଯେତେବେଳେ ରାଜ୍ୟ ମୁଗିଆ କରିବାକୁ ଯାଉଛନ୍ତି, ଶିକାର କରିବାକୁ ଯାଉଛନ୍ତି, ସେଇ ଯେଉଁ ମୁଁ କହିଲି ଯେଉଁ ମେରୁ ପ୍ରଦେଶର ଯେଉଁ ନିମ୍ନ ଜାଗାରେ ଯେଉଁ ସୁକୁମାର ନାମକ ବନ ଅଛି, ସେଇ ବନରେ ଯେତେବେଳେ ପ୍ରବେଶ କରିଛନ୍ତି ସେତେବେଳେ ସେ ପୁଣି କନ୍ୟା ହେଇଯାଇଛନ୍ତି। କାହିଁକି ସେ କନ୍ୟା ହେଇଯାଇଛନ୍ତି ନା, ସେଠି ଶିବଜୀ ପାର୍ବତୀଙ୍କ ସହିତ ଯେତେବେଳେ ରତି କରୁଥିଲେ, ରତିକ୍ରିୟାରେ ରତ ଥିଲେ, ସେହି ସମୟରେ ଯେଉଁ ମୁନି ଋଷିମାନେ ଯାଇକିରି ଯାଇଥିଲେ ଶିବଜୀଙ୍କର ସଙ୍ଗ କରିବା ପାଇଁ, ସେହି ସମୟରେ ପାର୍ବତୀ ଦେବୀ ଯେତେବେଳେ ତାଙ୍କୁ ଦେଖିଲେ ସେତେବେଳେ ସେ ପୁଣି ବସ୍ତ୍ର ପରିଧାନ କଲେ। ତେଣୁ ଏ ମୁନି ଋଷିମାନେ ତାପରେ ତାଙ୍କ ପାଖକୁ ନ ଯାଇକି ସେ ପଳେଇଲେ ନରନାରାୟଣ ଋଷି ବଦ୍ରୀନାଥକୁ ପଳେଇଲେ। ତେଣୁ ଶିବଜୀ ଦେଖିଲେ ତାଙ୍କର ମାନେ ପତ୍ନୀ ଉମା ବହୁତ ଲଜ୍ଜା କଲେ, ସେଥିପାଇଁ ସେ କହିଥିଲେ ଯେ ଏ ସ୍ଥାନକୁ ଏ ସୁକୁମାର ବନକୁ ଯିଏ ଆସିବ ସେ ସମସ୍ତେ ସ୍ତ୍ରୀ ଲୋକ ହେଇଯିବେ, ପୁରୁଷ ଲୋକ ହେଇପାରିବେନି। ତେଣୁ ଏଇଟା ଯେଉଁ ରହିଛି ସେ ସବୁ ଭାଗବତ ନବସ୍କନ୍ଦରେ ଆସିବ। ତେଣୁ ଭଗବାନ ତାଙ୍କର ଶିବଜୀ ଉମାଜୀଙ୍କ ସହିତ ନିଜକୁ ନିଜ କୋଳରେ ରଖିଥିଲେ ମଧ୍ୟ ସେ ନିଜର କାମ କ୍ରୋଧ ଇତ୍ୟାଦିକୁ ସବୁ ନିଜର ଅଧୀନରେ ରଖିଛନ୍ତି। ଆମର କାଳିଦାସ ଯେଉଁ ଲେଖିଛନ୍ତି କୁମାର ସମ୍ଭବ, କୁମାର ସମ୍ଭବରେ ସେଇଟା ବର୍ଣ୍ଣନା କରାଯାଇଛି ଯେ ପ୍ରକୃତରେ ଯେଉଁମାନେ ନିଜକୁ ନିଜର ନିଜକୁ ନିଜ ଅଧୀନରେ ରଖିଛନ୍ତି, ନିଜ ବସରେ ରଖିଛନ୍ତି, ନିଜର ଇନ୍ଦ୍ରିୟମାନଙ୍କୁ ନିଜ ବସରେ ରଖିଛନ୍ତି, ସେଇଭଳି ଭାବେ ତାକୁ ଧୀର ବୋଲି କୁହାଯିବ। ଧୀର ସ୍ତୋତ୍ର ନୁହେଁ, ଧୀର ଏବଂ ଅଧୀର ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି। ଆମେ ସାଧାରଣତଃ ଅଧୀର ଅବସ୍ଥାରେ ରହିଛେ, ଅଧୀର କ'ଣ ପାଇଁ ନା ଏଇ ଯେଉଁ ବିଭିନ୍ନ ଭାବରେ ରହିଛି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏଥିରେ ଆମେ ଅଧୀର ଅବସ୍ଥାରେ ରହିଛେ। କିନ୍ତୁ ଯେଉଁମାନେ ଏହିସବୁକୁ ନିଜ ଅଧୀନରେ ରଖିଛନ୍ତି ସେମାନେ ଧୀର ପୁରୁଷ ବୋଲି କୁହାଯାଉଛି। ତେଣୁ କୁମାର ସମ୍ଭବରେ କାଳିଦାସ ବର୍ଣ୍ଣନା କରିଛନ୍ତି ଧୀର ଅର୍ଥ କ'ଣ, ଯେ ଶିବଜୀ ଯେତେବେଳେ ତାଙ୍କର ପତ୍ନୀ ପ୍ରଥମ ପତ୍ନୀ ଯିଏ ଥିଲେ ସତୀଦେବୀ, ସେ ଯେତେବେଳେ ଦକ୍ଷ ଶିବଜୀଙ୍କର ନିନ୍ଦା କଲେ, ସେତେବେଳେ ନିଜକୁ ଆହୁତି ଦେଇଥିଲେ, ନିଜକୁ ଆତ୍ମହତ୍ୟା କରିଥିଲେ, ତାପରେ ସିଏ ପୁଣି ପର୍ବତ କନ୍ୟା ରୂପରେ ପାର୍ବତୀ ରୂପରେ ଆବିର୍ଭାବ ହୋଇଛନ୍ତି ବା ଉମା ରୂପରେ ଆବିର୍ଭାବ ହୋଇଛନ୍ତି। ତେଣୁ ସେହି ସମୟରେ ଆମର ଦେବତାମାନେ ଅସୁରମାନଙ୍କ ଦ୍ୱାରା ପରାଜିତ ହୋଇକି ରହିଥିଲେ, ତେଣୁ ଦେବତାମାନେ ଚାହୁଁଥିଲେ ଶିବଜୀ ପାର୍ବତୀଙ୍କ ମାଧ୍ୟମରେ ଯଦି ଗୋଟିଏ ପୁତ୍ର ସନ୍ତାନ କରିବେ ଯାହାଙ୍କର ନାମ ହେବ ସ୍କନ୍ଦ ବା କାର୍ତ୍ତିକେୟ, ସିଏ ତାଙ୍କର ଯଦି ସେନାପତି ହେବେ, ଦେବତାମାନଙ୍କର ସେନାପତି ହେବେ, ତାହେଲେ ସେମାନେ ଅସୁରଙ୍କୁ ପରାଜିତ କରିପାରିବେ। ସେମିତି ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ସେନାନୀ ନା ମହମ୍ ସ୍କନ୍ଦ, ଯେତେ ସେନାପତି ଅଛନ୍ତି ତାଙ୍କ ଭିତରୁ ଶ୍ରେଷ୍ଠ ହେଉଛନ୍ତି ସ୍କନ୍ଦ, ସ୍କନ୍ଦ ହେଉଛନ୍ତି ଶିବ ପାର୍ବତୀଙ୍କର ପୁତ୍ର କାର୍ତ୍ତିକେୟ। ତେଣୁ ଦେବତାମାନେ ଉମା ବା ପାର୍ବତୀଙ୍କୁ ଅନୁରୋଧ କଲେ ବା ପ୍ରାର୍ଥନା କଲେ ଯେ ଆପଣ ଶିବଜୀକୁ ତାଙ୍କୁ ତାଙ୍କୁ ପ୍ରସନ୍ନ କରିକି ତାଙ୍କୁ ବିବାହ କରନ୍ତୁ। କିନ୍ତୁ ଉମାଦେବୀ ଯେତେ ଭଗବାନଙ୍କର ଶିବଜୀଙ୍କର ଯେତେ ପ୍ରାର୍ଥନା କଲେ ମଧ୍ୟ ବା ଯେତେ ଧ୍ୟାନ କଲେ ମଧ୍ୟ ଶିବଜୀ ବିଚଳିତ ହେଉନାହାନ୍ତି। ତେଣୁ ଦେବତାମାନେ ତାଙ୍କୁ କହିଲେ ଯେ ତୁମେ ଶିବଜୀଙ୍କର ଲିଙ୍ଗକୁ ପୂଜା କର, କିନ୍ତୁ ଉମାଦେବୀ ଶିବଜୀଙ୍କର ଲିଙ୍ଗକୁ ପୂଜା କଲେ ମଧ୍ୟ ସେ ବିଚଳିତ ହେଉନାହାନ୍ତି। ଇଏ ହେଉଛି ଧୀର ବ୍ୟକ୍ତି, ଧୀର ବ୍ୟକ୍ତିର ଡେଫିନେସନ କାଳିଦାସ ସେଟା ବର୍ଣ୍ଣନା କରିଛନ୍ତି କୁମାର ସମ୍ଭବ। ତେଣୁ ସିଏ ଧୀର ମାନେ ସିଏ ଏ କାମ କ୍ରୋଧ ଲୋଭ ମୋ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ, ତେଣୁ ସିଏ ସେଇ ସ୍ତରକୁ ଯାଇଛନ୍ତି ଶିବଜୀ। କିନ୍ତୁ ସାଧାରଣତଃ ଭାବେ ଇଏ ହେଉଛନ୍ତି କାମୀ ପୁରୁଷ, ଇନ୍ଦ୍ର ପଠେଇଥିଲେ ପ୍ରଥମେ କାମଦେବକୁ ପଠେଇଲେ ତାଙ୍କୁ ଉମାଦେବଙ୍କ ପ୍ରତି ଆକର୍ଷିତ କରିବା ପାଇଁ, କିନ୍ତୁ ସେ ଯେଉଁ କାମଦେବ ଯେତେବେଳେ ଶିବଜୀ ତାଙ୍କର ତୃତୀୟ ନେତ୍ର ଖୋଲିଦେଲେ ସେତେବେଳେ ସେ କାମଦେବ ଧ୍ୱଂସ ହେଇଗଲେ। ଯାହା ହଉ ଶିବଜୀ ପାର୍ବତୀଙ୍କୁ ନିଜ କୋଳରେ ରଖିଲେ ମଧ୍ୟ ସିଏ କାମର ବଶବର୍ତ୍ତୀ ହୁଅନ୍ତି ନାହିଁ, କାମ କ୍ରୋଧ ଲୋଭ ଇତ୍ୟାଦି ନିଜ ଅଧୀନରେ ସେ ରଖିଛନ୍ତି। କିନ୍ତୁ ଯେଉଁମାନେ ଏକଥା ଜାଣିନାହାନ୍ତି ସେମାନେ ଭାବୁଛନ୍ତି ଯେ ଉମୟା ସେ ଚଳନ୍ତି, ଉମା ଶିବ ଶିବଜୀ ସବୁବେଳେ ତାଙ୍କର ପତ୍ନୀକୁ ଧରିକି ଯାଉଛନ୍ତି, ସେ ବହୁତ କାମୀ ପୁରୁଷ ବୋଲି କହନ୍ତି, ବା କିଏ କହନ୍ତି କଥନ୍ତ ଉଗ୍ର ପୁରୁଷ, ଯେହେତୁ ସେ ଶ୍ମଶାନରେ ବାସ କରୁଛନ୍ତି ସେ ହେଉଛନ୍ତି ଉଗ୍ର ପୁରୁଷ, କାରଣ ଶ୍ମଶାନରେ ବାସ କରନ୍ତି, କାହିଁକିନା ଶ୍ମଶାନରେ କୌଣସି ରୁହନ୍ତି, ଶ୍ମଶାନରେ ଭୂତ ପ୍ରତ୍ୟେକ ରହନ୍ତି, କିନ୍ତୁ ଶିବଜୀ ହେଉଛନ୍ତି ସେମାନଙ୍କର ଭୂତ ନାଥ, ତାଙ୍କୁ ସେମାନେ ଶିବ ଭୂତ ପ୍ରତ୍ୟେକ ସେମାନେ ସବୁ ଶିବଜୀଙ୍କର ଶରଣରେ ଯାଆନ୍ତି, ତାଙ୍କୁ ଉଦ୍ଧାର କରିବେ, ଶିବଜୀ ଉଦ୍ଧାର କରିବେ, କିନ୍ତୁ ପ୍ରମଥ ପତି ନାଁ ବୋଲି କୁହାଯାଉଛି ଜଗନ୍ନାଥ ଅଷ୍ଟକମରେ, ସଦା କାଳେ କାଳେ ପ୍ରମଥ ପତି ନାଁ ଗୀତ ଚରିତ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମ ଭଗବତ, ପ୍ରମଥ କହିଲେ ସମସ୍ତଙ୍କ ପ୍ରମଥ ଅବସ୍ଥାରେ ଅଛେ, ଏବଂ ଭୂତ ପ୍ରତ୍ୟେକ ସେମାନେ ଅଧିକ ପ୍ରମଥ ଅବସ୍ଥାରେ ରହିଛନ୍ତି, ତେଣୁ ପ୍ରମଥ ପତି ବୋଲି କୁହାଯାଉଛି, ଶିବଜୀଙ୍କୁ ପ୍ରମଥ ପତି ବୋଲି କୁହାଯାଉଛି, ସେଥିପାଇଁ ସେ ଶ୍ମଶାନରେ ରହୁଛନ୍ତି, କିନ୍ତୁ ସାଧାରଣ ଲୋକମାନେ ଜାଣନ୍ତି ସେ କହୁଛନ୍ତି ଇଏ ଶିବଜୀଙ୍କର ପାଗଳ ଭଳି ସେମାନେ ବୁଲୁଛନ୍ତି, ଉନ୍ମତ ଭଳି ନିଜେ ବୁଲୁଛନ୍ତି, କିନ୍ତୁ ସେ ପାଗଳ ନୁହନ୍ତି, ସେ ପାଗଳମାନଙ୍କୁ ପ୍ରକୃତ ଦିଗ୍ଦର୍ଶନ ଦେଉଛନ୍ତି, ସେଥିପାଇଁ ସେ ଶ୍ମଶାନ ବାସ କରୁଛନ୍ତି, ତେଣୁ ତେ ନୁନ ମୋତି ମବିଦଙ୍କ ସ୍ତବ ଆତ ଲଜ୍ଜା, ତେଣୁ ସେମାନେ ପ୍ରକୃତରେ ଲଜ୍ଜା ହେଲେ ବ୍ୟକ୍ତି ଯେଉଁମାନେ ଶିବଜୀଙ୍କର ନିନ୍ଦା କରିବେ, ହାତ ଲଜ୍ଜା ମାନେ ସେମାନେ ପ୍ରକୃତରେ ଲଜ୍ଜାହୀନ ବ୍ୟକ୍ତି, ତାଙ୍କ ନିର୍ଲଜ୍ଜ ବ୍ୟକ୍ତି ଯେଉଁଟା କୁହାଯାଉଛି, ସେମାନେ ଶିବଜୀଙ୍କର ଯେଉଁମାନେ ନିନ୍ଦା କରନ୍ତି ସେମାନେ ପ୍ରକୃତରେ ପ୍ରକୃତ ଜ୍ଞାନୀ ବ୍ୟକ୍ତି ନୁହଁ। जय श्री भागवत की, जय श्री गोपाल महाराज की, जय श्री गुरुदेव की, अनंत कोटि वैष्णव की, दारी